କୁହନ୍ତୁ।
ହଁ ଆମ ଘରକୁ ଲାଇନ ନାହିଁ, ଆଉ ବାହାର ପାଣି ଘରେ ପଶୁଛି। ମୋତେ ଦାତା ନାହିଁ କି ଦୈବ ନାହିଁ, ମୋତେ କୁଆଡୁ କଣ ସାହାଯ୍ୟ କର। ପାଣି ବି ଭଲରେ ଆସୁନି।
ମୁଁ ଜଣେ ଏକାକୀ ମହିଳା, ମୁଁ ଜଣେ ଏକା ମହିଳା,
ମୁଁ ଏକା ରହୁଛି ବୁଢୀ ମଣିଷ 70 ବର୍ଷ ହେଲା। ପ୍ରମେୟ ମହାପାତ୍ର ବସି